ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ କିଛି ସମୟ ଉତରୁ ପୁରୀ ଶ୍ୱେତଗଙ୍ଗାନ ପିତୃପୁରୁଷଙ୍କୁ ପିଣ୍ଡଦାନ କରବେ। ତାର ଉତରୁ ଶ୍ରୀମନ୍ଦିରକେ ଯାଇକରି ମହାପ୍ରଭୁମାନଙ୍କ ଦର୍ଶନ କରବେ। ଏଛେନ୍ ଶ୍ରୀମନ୍ଦିରନ ଅବକାଶ ନୀତି ଶେଷ ହୋଇଥିବାର ବେଳେ ରାଷ୍ଟ୍ରପତିଙ୍କର ଗସ୍ତକେ ନଜରଥି ରଖିକରି ସକାଳ 6 ବଜେନୁ ସାଧାରଣ ଲୋକର ଦର୍ଶନ ବନ୍ଦ ରହିଛି। ମହାପ୍ରଭୁଙ୍କୁ ଦର୍ଶନ ସାରିକରି ରାଷ୍ଟ୍ରପତି ମୟୂରଭଞ୍ଜ ଯିବେ। ସେନ ଭଞ୍ଜବୀର ସୁନାରାମ ସୋରେନ୍ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସହିତ ରାଇରଙ୍ଗପୁର ମହୁଲଡିହା ସରକାରୀ ମାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଶ୍ରୀମତୀ ମୁର୍ମୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଆଉ ହସ୍ପିଟାଲ, ଓୟୁଏଟି କ୍ୟାମ୍ପସ, ସହର ସୌନ୍ଦର୍ଯ୍ୟକରଣ ଆଉ ଅଲଗା ପ୍ରକଳ୍ପମାନଙ୍କର ଲୋକାର୍ପଣ ଆଉ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ବଛର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆଇବା ଶୁକ୍ରବାର ଦିନ ପ୍ରସାରିତ ହେବା। ଇତାକେ ଛାତ୍ରଛାତ୍ରୀ ଆଉ ଅଭିଭାବକମାନେ ଦେଖବାର ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍। ଇ ବଛରର ଇ କାର୍ଯ୍ୟକ୍ରମ କୋଏମ୍ବାଟୁର, ଦେବମୋଗ୍ରା, ରାୟପୁର, ଗୌହାଟୀ ଆଉ ଦିଲ୍ଲୀନ ହୋଇଯାଇଛେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମଟି କହିଛନ୍। ପରୀକ୍ଷା ଆଘନୁ ବିଦ୍ୟାର୍ଥୀ ଆଉ ଅଭିଭାବକମାନେ ଚାପମୁକ୍ତ, ଦୃଢ଼ ଆତ୍ମବିଶ୍ୱାସ ଆଉ ମାନସିକ ସ୍ଥିରତାକେ କାଏମ ରଖବାର ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗ ତରଫୁ ଭୁବନେଶ୍ୱରନ ଆଇବାକାଲିଠାନୁ ଦୁଇଦିନିଆ ବ୍ଲାକ୍ ସ୍ୱାନ୍ ସମିଟ୍ ମୂଲ ହେବା। କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଆଉ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଉ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାଥି ଗଲାକାଲି ଗୋଟିଏ ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରାଯାଇକରି ସେସବୁର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଆଉ ପରାମର୍ଶ ଦିଆଯାଇଛି। 2025-26 ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ଅନୁମୋଦନ ଅନୁସାରେ ଗଲାମାସ 31 ତାରିଖ ତକ ହୋଇଥିବା ଖର୍ଚ୍ଚା ଆଉ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା। ଜାତୀୟ କୃଷି ଆଉ ଗ୍ରାମୀଣ ବିକାଶ ବ୍ୟାଙ୍କ ନାବାର୍ଡ ତରଫୁ ଭୁବନେଶ୍ୱରଠାରେ ରାଜ୍ୟ କ୍ରେଡିଟ୍ ସେମିନାର 2026-27 ହୋଇଯାଇଛି। ଏହି ଅବସରରେ ଆଇବା ଆର୍ଥିକ ବର୍ଷ ଲାଗି ଓଡ଼ିଶାନ 3,15,000 କୋଟି ଟଙ୍କାର ପ୍ରାଥମିକତା କ୍ଷେତ୍ର ଋଣ ମିଳିବାର ଆକଳନ କରାଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ନାବାର୍ଡର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ। ବାଲେଶ୍ୱର ଚାନ୍ଦିପୁରନ ଥିବା ପ୍ରତିରକ୍ଷା ଗବେଷଣା ସଂଗଠନ ଡିଆର୍ଡିଓ ତରଫୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ଗଲାକାଲି ସଫଳ ପରୀକ୍ଷଣ କରାଯାଇଛି। ଏହି ସଫଳତା ସହିତ ପ୍ରତିରକ୍ଷା କ୍ଷେତ୍ରଟି ଅତ୍ୟାଧୁନିକ ଜ୍ଞାନକୌଶଳ ଆଉ ପ୍ରଯୁକ୍ତି ବିଦ୍ୟାକେ ବ୍ୟବହାର କରିକରି ମୁଖ୍ୟ ରାଷ୍ଟ୍ର ତାଲିକାଟି ଭାରତ ସାମିଲ ହୋଇଛି। ଏହି ପରୀକ୍ଷଣ ଜରିଏ ଦୀର୍ଘ ଦୂରଗାମୀ ଏୟାର୍ ଟୁ ଏୟାର୍ କ୍ଷେପଣାସ୍ତ୍ର ବିକାଶ କରିବାରଥି ଭାରତ ସଫଳ ହେବା ବୋଲି ଡିଆର୍ଡିଓ ତରଫୁ କୁହାଯାଇଛି। ଆଜି ବିଶ୍ୱ କର୍କଟ ଦିବସ। ମିଳିତ ଆନ୍ତର୍ଜାତୀୟ କର୍କଟ ରୋଗ ନିୟନ୍ତ୍ରଣ ସଂଘ ତରଫୁ ଫି ବଛର ଆଜିର ଦିନକେ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଉଛି। କର୍କଟ ରୋଗ ବାବଦେ ଲୋକମାନଙ୍କୁ ଜଣାବାର ସହିତ ଇ ରୋଗର ମାରାତ୍ମକ ପ୍ରଭାବ ବାବଦେ ଲୋକଙ୍କୁ ସଚେତନ କରିବାରଟା ଇ ଦିବସ ପାଳନର ଲକ୍ଷ୍ୟ ଏ। ଇ ବଛର ବିଶ୍ୱ କର୍କଟ ଦିବସର ବାର୍ତ୍ତା ହେଉଛି ଅନନ୍ୟ ଆଉ ସମ୍ମିଳିତ ପ୍ରୟାସ ଉପଯୋଗୀ କର୍କଟ ରୋଗର ନିରାକରଣ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ହେଉଛି ପୁଣ୍ୟତିଥି। ଏହି ଅବସରରେ ସୂଚନା ଆର୍ ଲୋକସମ୍ପର୍କ ବିଭାଗ ତରଫୁ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ କରାଯିବା। ସକାଳ 8:30 ବଜେ ଭୁବନେଶ୍ୱର ଲୋକଭବନ ଛକଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିନ ଶ୍ରଦ୍ଧାଞ୍ଜଳି ଦିଆଯିବା। ସଞ୍ଜବେଳା 5 ବଜେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷନ ଓଡ଼ିଆ ଅସ୍ମିତା ଆଉ ମଧୁବାବୁ ଶୀର୍ଷକ ଗୋଟିଏ ଆଲୋଚନା ହେବା। ରାଜ୍ୟ ଶିଶୁବାଟିକା ସହିତ 1-8 ଶ୍ରେଣୀ ତକ ପଢ଼ୁଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ 15 ତାରିଖ ତକ ୟୁନିଫର୍ମ ଦିଆଯିବା। ଏଥିଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ସବୁ ଜିଲ୍ଲାର ଶିକ୍ଷାଧିକାରୀମାନଙ୍କୁ ଚିଠି ଜାରି କରାଯାଇଛି। ଶିଶୁବାଟିକାନ ପଢ଼ୁଥିବା ଛୁଆମାନଙ୍କର ୟୁନିଫର୍ମ ପିଛା ସରକାର 1,000 ଟଙ୍କା ଦେଇଛନ୍। ଭାରତୀୟ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ FSSAI ଖାଦ୍ୟ ସୁରକ୍ଷା ଆଉ ସାଫସୁତୁରା କ୍ଷେତ୍ରଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍କେ ଇ ଟ୍ରେଡ୍ କ୍ୟାମ୍ପସ୍ ଭାବେ ସ୍ୱୀକୃତି ଦେଇଛେ। କ୍ୟାମ୍ପସ୍ ଭିତରେ ମିଳୁଥିବା ଖାଇବାର ଦରବର ଗୁଣବତ୍ତା ସାଫସୁତୁରାକେ ନଜରଥି ରଖିକରି ପ୍ରାଧିକରଣ ତରଫୁ ପ୍ରମାଣପତ୍ର ଦିଆଯାଇଛେ। ସମ୍ବଲପୁର ବିଶ୍ୱବିଦ୍ୟାଳୟକେ ଇ ସଫଳତା ବାବଦେ ମହାନଗର ନିଗମ ତରଫୁ ସାମାଜିକ ଗଣମାଧ୍ୟମଟି ସୂଚନା ଦିଆଯାଇଛେ। ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମ୍ବାରଥି ଲାଗିଛେ। ଆଇବା 3 ଦିନ ତକ ପାଗ ଏନ୍ତା ରହିବା। ତାର ଉତରୁ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛେ। ଆଇବାକାଲ ସୁନ୍ଦରଗଡ଼ ସହିତ 11 ଜିଲ୍ଲାନ ହାଲକାନୁ ମଧ୍ୟମ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ କୁହାଯାଇଛେ। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।